ନମସ୍କାର, ମୁଁ ରକ୍ତିକାନ୍ତ ମହାରଣା କହୁଛି, ୱାର୍ଡ ନମ୍ବର 10 ଜଗନ୍ନାଥ ଲେପ୍ରୋସି କଲୋନୀରୁ। ଆମର ଏଇ 2 ସପ୍ତାହ ତଳୁ ଗୋଟେ ପାଣିର ସମସ୍ୟା ରହିଥିଲା। ଆମକୁ ପାଣି ପାଇପ ତ କନେକ୍ସନ୍ ଦେଇ ଦେଇଥିଲେ, କିନ୍ତୁ ପାଣି ଛାଡୁନଥିଲେ। ତ ଆମେ ଖରାଦିନ ହଇରାଣ ହଉଥିଲୁ, ତ ଆମେ ମାନେ ବହୁତ ଜାଗାରେ ବି ଜଣେଇଥିଲୁ, କିନ୍ତୁ ଏଇ ଜନହିତ ବାଣୀ ଯେତେବେଳେ ଆମେ ଜାଣିଲୁ, ତ ଆମେ ଏଇ ନମ୍ବରରେ ଆମେ କମ୍ପ୍ଲେନ୍ ଦେଇଥିଲୁ। ଦେଲା ପରେ ତ ସେମାନେ ଜେଇଙ୍କୁ ଡକେଇଥିଲେ, ଜେଇଙ୍କୁ ଡକେଇକି ପାଣି ପାଣି ପାଇପ ଲାଇନ ସଜାଡ଼ିଥିଲେ। ସଜାଡ଼ିବାର ତୁରନ୍ତ ଆମକୁ ଗୋଟେ ଦିନରେ ପାଣି ଦେଇଥିଲେ, ଆଉ ଆମେ ଏବେ ପ୍ରତିଦିନ ଆମେ ପାଣି ପାଇପାରୁଛୁ, ଆମେ ମଧ୍ୟ ଭଲରେ ଅଛୁ। ଧନ୍ୟବାଦ।